ଇଲୋ ମାଉସୀ, ତୁ କାହିଁକି ଏମିତିକା ଟେନସନ୍ ହେଉଛୁ? ଏ କଲୋନୀରେ କାହା ଝିଅ କେଉଁ କଲେଜରେ ପାଠ ପଢ଼ୁଛି, କାହା ସ୍ତ୍ରୀ କେଉଁ ଅଫିସରେ ଚାକିରି କରୁଛି, କାହା ବାଡ଼ିରେ କ'ଣ ଫଳୁଛି, କିଏ କେଉଁ ଚାଉଳରେ ଭାତ ଖାଉଛି, ଆମକୁ ସବୁ ଜଣା। ସମିତିଙ୍କର ଭଲରେ ମନ୍ଦରେ ସୁଖରେ ଦୁଃଖରେ ଆମେ ଯଦି ନାକ ନ ପୁରେଇଛୁ, ଠିପି ଏକବାର ଟାଇଟ୍ ହେଇଯିବ। ଆମ ରଙ୍ଗ ଢଙ୍ଗ ଦେଖି ସମସ୍ତଙ୍କୁ ସିନା ନାଗିଯାଏ ଚେଙ୍କା, ହେଲେ ଆମେ ଦା ପରି ପୁରା ଷ୍ଟ୍ରେଟ୍ ସିଧା ନୁହେଁ ଜମାରୁ ବଙ୍କା। ସମସ୍ତେ କହନ୍ତି ଆମକୁ ବାଳୁଙ୍ଗା ଟୋକା। ଇଦଂ ବିଛୁଆତି ଗୋତ୍ର ସିଓ ବାଇଡଙ୍କ କର୍ମକାଣ୍ଡେନ ବାଳୁଙ୍ଗାୟ ସ୍ୱାହା।
ଚଟା ସା